ନମସ୍କାର। ଦାସ ବେନହୁରୁଙ୍କ ଗଳ୍ପ ବାଘ ଘର 1898 ସାଲ ଆଗର କଥା। ପାଟଣା ରାଜ୍ୟରେ ଦେୱାନ ଥାନ୍ତି ବନମାଳୀ ମିଶ୍ର। ସମ୍ବଲପୁରରେ ଘର, ବଡ଼ ବୋଧା ଲୋକ। ଦେୱାନ ଆପଣ ପୁରୁଣାକାଳିଆ ହେଲେ କ'ଣ ହେବ, ବେଶ ବିଚକ୍ଷଣ ହାକିମ, ଇଂରାଜୀରେ ପ୍ରବେଶ ଅଳ୍ପ, ତେଣୁ ଅଭଲ ଓଡ଼ିଆ ଭାଷାରେ ସେ ରାଜକାର୍ଯ୍ୟ ଚଳାନ୍ତି। ଆପଣ ଭାଷାକୁ ଗୋଟେ ହତାଦର କ'ଣ? ରାଜା ସିନା ନାଁକୁ ପ୍ରଜାପଳକ, ହେଲେ ଅସଲ ଡୋର ଥାଏ ଦେୱାନଙ୍କ ହାତରେ। ରାଇଜର ସବୁ ଭଲମନ୍ଦ ଯେମନ୍ତେ ତାଙ୍କର ଘରୋଇ କଥା, ସବୁଆଡ଼କୁ ବଡ଼ ନିଘା ତାଙ୍କର। ମିଶ୍ରେ ଆପଣ ରଖିଲି ବୋଲି ବୋଲିଦେଲେ ସେ ପ୍ରଜା ଅଭୟ ପାଇଗଲା ଜାଣ। ଏମିତିକା ମାତ୍ର ଲୋକ ଥିଲେ ବନମାଳୀ ମିଶ୍ର ଦେୱାନ। କହିଲେ କିରାଣୀ ଚାକିରିରୁ ଉଠି ସେ ମଧ୍ୟପ୍ରଦେଶ ସରକାରଙ୍କ ଶିରସ୍ତାରେ ଏକ୍ସଟ୍ରା ଆସିଷ୍ଟାଣ୍ଟ କମିଶନର ପଦକୁ ଯାଇଥିଲେ। ଶେଷରେ ଦେଖିବାକୁ ହୁବହୁ ତାଳ ଗଛ ପରି ଡେଙ୍ଗା, ଗୋରା ତକ୍ ତକ୍, ମଧ୍ୟମ ଭଳି ମୋଟା, ତାଙ୍କର ବିଚାର ଆଉ ବିବେକ ଯୋଗୁଁ ଜଣେ ମହତ ଲୋକ ଭାବେ ସେ ଆଦର ପାଉଥିଲେ ସେତେବେଳେ। ଆଜି ଯାଏ ବି କେହି କେହି ପୁରୁଣା ଲୋକ ବଲାଙ୍ଗୀର ପାଟଣାରେ ତାଙ୍କ କଥା କୁହାକୁହି ହୁଅନ୍ତି। ବଲାଙ୍ଗୀର ଟାଉନରେ ଥିବା ଏବର ରାଜେନ୍ଦ୍ର ପାର୍କ ଉଦ୍ୟାନଟି ସେତେବେଳକୁ ଗୋଟେ ବଡ଼ ପଡ଼ିଆ ଥିଲା। ତାରି ମଝା ମଝିରେ ଥାଏ ବାଘ ଘର। ବାଘ ଘରେ ଗୋଲେଇ ଲୁହାବାଡ଼ର ଅଧା ଜାଗାରେ ପୋଷା ହୋଇଥାଏ ଗୋଟେ ମସ୍ତ ବଡ଼ ମହାବଳ ବାଘ, ଆଉ ଅଧକରେ ଥାଏ ଦୁଇଟା ପିଞ୍ଜରା କୋଠରୀ, ମଝିରେ ଦୁଇ ଦୁଇଟା ଟଣା ଜାଲି କବାଟ। ବାଘକୁ ଭୋକରେ ରଖି ପିଞ୍ଜରା କୋଠରୀରେ ଜନ୍ତୁଜନ୍ତାଙ୍କୁ ଛାଡ଼ି ଦିଆଯାଏ। ଭୋକରେ ଆଉଟୁ ପାଉଟୁ ହୋଇ ବାଘ ଯେତେବେଳେ ଶିକାର ଦେଖି ରହି ରନ୍ଥାଳି ହୁଏ, ସେତିକି ବେଳକୁ ତାକୁ ପିଞ୍ଜରା କୋଠରୀକୁ ଛାଡ଼ି ଦିଆହୁଏ। ବାଘ ହେଣ୍ଟାଳ ଛାଡ଼ି ଶିକାର ଧରିବାର ଯେଉଁ ଦୃଶ୍ୟ ବଡ଼ ଲୋମହର୍ଷଣକାରୀ। ବେଳେବେଳେ ଦନ୍ତା ବାରହା ବି ଛଡ଼ା ହୁଏ ଭିତରେ, ଦୁହିଁଙ୍କ ଭିତରେ ଘମାଘୋଟ ଲଢ଼େଇ ହୁଏ, ବାଘ ନୟାନ୍ତ ହୋଇଯାଏ। ଏସବୁକୁ ଦେଖିବା ପାଇଁ ପାଖ ଲୋକ, ଟହଲିଆ ଓ ପାରିଷଦ ବର୍ଗଙ୍କ ସହିତ ରାଜା ସେଠି ମହଜୁଦ ଥାନ୍ତି। ସାଧାରଣ ପ୍ରଜାଏ ବି ଦୂରରୁ ଏସବୁ କଥା ଉପଭୋଗ କରନ୍ତି। ସେଦିନ ଦୁଇଟା ପିଞ୍ଜରା କୋଠରୀରେ ରଖା ହୋଇଥାନ୍ତି ଦୁଇଟି ଜନ୍ତୁ, ଗୋଟିକରେ ଛେଳି, ଆରଟିରେ ବଡ଼ ଘୁଷୁରୀ। ରାଜା ହୁକୁମ କରିଥାନ୍ତି, ପହିଲେ ଛେଳିର ଜାଲି କବାଟ ଫିଟେଇ ପରେ ଘୁଷୁରୀ କବାଟ ଫିଟା ହେବ, ତାହେଲେ ଘୁଷୁରୀ ସାଙ୍ଗରେ ବାଘର ଲଢ଼େଇଟା ଜମିବ, କାରଣ ପେଟ ପୁରିଗଲେ ବାଘ ଟିକେ ଅବସ ହୋଇପଡ଼େ। ବାଘ ଘରର ଜଗୁଆଳି ବିଚରା ବୁଢ଼ା ଲୋକ ରାଜାଙ୍କ ଇଙ୍ଗିତକୁ ଠିକ୍ରେ ଠଉରି ପାରିଲା ନାହିଁ। ଆଗେ ଘୁଷୁରୀ ପଟର ଜାଲି କବାଟଟା ସେ ଫିଟେଇ ଦେଲା ଭଲରେ। ବାଘ ତ ଭୋକରେ ଥିଲା, ଗାଁ କରି ମାଡ଼ି ଆସି ଏକା ଝାରେ ଥୋବା ମାରି ସେ ତଳେ ପକାଇଦେଲା ଘୁଷୁରୀଟାକୁ। ତାପରେ ତାକୁ ମାଡ଼ି ବସି ତଣ୍ଟି କଣା କରି ଖାଇବାରେ ଲାଗିଲା। ଛେଳି ଏପଟେ ମେଁ ମେଁ ହେଉଥାଏ। ଏକଥା ଦେଖି ରାଜାଙ୍କ ମୁଣ୍ଡକୁ ରକ୍ତ ଚହଟିଗଲା। ବସିବା ଥାନରୁ ହୁଁକିନା ଉଠି ପଡ଼ି ସେ ନଲକାରିରେ, କିଏ ଅଛି ରେ? ସେ ଜଗୁଆଳିର ହାତ ଗୋଡ଼ ବାନ୍ଧି ହାରାମଜାଦାକୁ ବାଘ ଘରେ ପୁରେଇ ଦିଅ। ଜମା ହେଇଥିବା ଲୋକେ ଏକଥା ଶୁଣି ଛାନିଆ। ଜଗୁଆଳିର ପାଟି ଆଫୁ ଆଫୁ, ହାତ ଗୋଡ଼ ଥରୁ ଥାଏ ଠକ୍ ଠକ୍ ହୋଇ। କିଏ ଜଣେ ଦୁଇ ଜଣ ରାଜାଙ୍କୁ ବାରଣ କରି ପଦେ ଦୁଇପଦ ଗୁହାରି କରିବାକୁ ବାହାରୁଥିଲେ ଆଗକୁ, ହେଲେ ରାଜାଙ୍କର ଏମିତି ଭୀମ ରୂପ ଦେଖି ଛାମଙ୍କ ସାମ୍ନାକୁ ଆଉ କେହି ଭରସିକରି ଆସିପାରିଲେ ନାହିଁ। ରାଜା ଗୋଜା କିଏ ଜାଣେ, କ'ଣ ଯଦି ଓଲଟା ବୁଝିବେ? ସଭିଏ ସେମିତି ହାତ ମଳି ଠିଆ ହେଲେ। ରାଜାଙ୍କ ସିପେଇ ଦୁଇ ଜଣ ଯେମିତି ଧରିବା ପାଇଁ ଆଗେଇଛନ୍ତି, ଜଗୁଆଳିଟି ବିଚରା ପଡ଼ିଆ ଚାରିପଟେ ଦୌଡ଼ିଲା ପ୍ରାଣ ମୂର୍ଚ୍ଛା ହୋଇ। ସିପେଇ ଦୁଇଟା ଦୌଡ଼ିଥାନ୍ତି ପଛରେ, ପଡ଼ି ଉଠି ଧାଉଁଥାଏ ବୁଢ଼ା, ଦୌଡ଼ିଲା ବେଳେ ଆକୁଳ ଭାବରେ ରଡ଼ି ଡାକ ଛାଡ଼ୁଥାଏ, ଦେବାନ ସାହେବ ଧା ହୋ, ରାଜା ମୋତେ ବାଘ ମୁହଁରେ ଦଉଛି। ଏଭଳି ଚିତ୍କାର କରି ସେ 7-8 ଥର ଡାକିଛି କି ନାହିଁ, ସିପେଇ ଦୁଇଜଣ ତାକୁ ଧରି ପକାଇ ବାନ୍ଧିବାକୁ ଲାଗିଲେ। ତଥାପି ସେ ଦେବାନଙ୍କୁ ଡାକୁଥାଏ ବଡ଼ ବିକଳରେ ରଡ଼ି କରି। ସିପେଇମାନେ ତାର ଗାମୁଛାରେ ଦୁଇ ହାତକୁ ବାନ୍ଧି ତାକୁ ଟେକି ଟେକି ଆଣିଲେ। ଭୂଇଁ ସାଉଁଟି ପକାଉଥାଏ ବିଚରା ବୁଢ଼ା ଲୋକଟା। ରାଜା ଗର୍ଜିଲେ, ଦିଅ ଶଳାକୁ, ପୁରା ବାଘ ଘରେ। ଆଉ ଟିକକୁ କ'ଣ ହୋଇଥାନ୍ତା କେଜାଣି। ଦେବାନ ବନମାଳୀ ମିଶ୍ରେ କାହିଁ ଥିଲେ ବିଜୁଳି ପରି ଘୋଡ଼ା ଝପଟେଇ ସେଠି ଆସି ହାଜର ହୋଇଗଲେ। ଘୋଡ଼ାରୁ ନ ଓହ୍ଲାଉଣୁ ସବୁର୍କର ସବୁର୍କର ବୋଲି ସେ ଡାକଦେଲେ। ସଭିଏଁ ଥ ହୋଇ ଛିଡ଼ା ହୋଇଥାନ୍ତି, କାହାରି ମୁହଁରେ ଉଁ କି ଚୁଁ ନଥାଏ। ସେଉଠୁ ଦେବାନ ରାଜାଙ୍କ ଆଗରେ ଯୋଡ଼ହସ୍ତ ହୋଇ କହିଲେ, ଶୁଣିବା ହୁଅନ୍ତୁ ମଣିମା, ଛାମୁ ହେଉଛନ୍ତି ସାରା ରାଇଜର ମଉଡ଼ମଣି, ମୁଁ ଅଧମ। ଛାମୁଙ୍କର ସବୁ ହୁକୁମକୁ ତାଲିମ କରିବା ପାଇଁ କର୍ମଚାରୀମାନଙ୍କ ପ୍ରଧାନ ହୋଇ ଏଠି ବାହାଲ ହୋଇଛି। ଏ ଜଗୁଆଳିଟି ଜଣେ କର୍ମଚାରୀ, ତେଣୁ ମୋ ଅଧୀନରେ, ତାର ସବୁ ଗଲତି ପାଇଁ ମୁଁ ଦାୟୀ। ଛାମୁଙ୍କର ଯଦି ରୋଷ ହୋଇଛି ତେବେ ପହିଲେ ମୋତେ ବାଘ ମୁହଁରେ ଦେବା ହୁଅନ୍ତୁ, ତାପରେ ଯାଇ ତାର ପାଳି ପଡ଼ିବ। ନାହିଁ ଯଦି ସେ କଥା ଅନ୍ୟଥା କରି ତାକୁ ଆଗେ ଆପଣ ବାଘ ମୁହଁରେ ଦେବେ, ତାହେଲେ ମୁଁ ପାଟେଣେଶ୍ୱରୀଙ୍କ ନାଁରେ ହଲପ କରି କହୁଛି, ଏଇଠି ଆପଣଙ୍କ ସାମ୍ନାରେ ମୋର ଅପାରଗ ପଣିବା ପାଇଁ ଏଇ କୃପାଣ ଧାରାରେ ଜୀବନ ହାରିଦେବି। ଏକା ନିଶ୍ୱାସକୁ ଏତେ କହି ଦେବାନ ଆପଣେ ନିଜ କମରରୁ ଖଣ୍ଡା ବାହାର କଲେ। ରାଜା ଆଉ କରିବେ କ'ଣ, ତାଙ୍କ ତୁଣ୍ଡକୁ ଭାଷା ପଲଟିଲାନି। ତାଙ୍କ ମୁହଁରୁ ରାଗଭାଗ ଉଭେଇ ଯାଇ ମୁହଁଟା କେମିତି କାଇଲା ଦିଶିଲା। ଧାଇଁ ଆସି ଦେବାନଙ୍କ ହାତଟାକୁ ଧରି ପକାଇଲେ। ସେ ଅନୁତାପରେ ରାଜାଙ୍କ ମୁହଁ ତଳକୁ ହୋଇଯାଇଥାଏ। ଦେବାନଙ୍କ ଆଦେଶରେ ବୁଢ଼ା ଜଗୁଆଳି ଖଲାସ ହୋଇ ଘରକୁ ଗଲା। ରାଜା ଚୁପଚାପ ଫେରିଗଲେ ରାଜନଗରକୁ। ଲୋକେ ଦେବାନ ବନମାଳୀ ମିଶ୍ରଙ୍କୁ ଧନ୍ୟ ଧନ୍ୟ କଲେ। ଦିନ କେତେଟା ପରେ ସେ ବାଘକୁ ମାରି ଦିଆଗଲା। ବାଘ ଘରେ ଆଉ କୌଣସି ବାଘ ରଖା ହେଲେ ନାହିଁ। ବନମାଳୀ ମିଶ୍ରେ 1898 ଶେଷ ଆଡ଼କୁ ଛୁଟି ନେଇ ତୀର୍ଥ ଭ୍ରମଣରେ ଗଲେ। ଗୟା ତୀର୍ଥରେ ବିଶୁଚିକା ରୋଗରେ ପଡ଼ି ସେଠାରେ ସେ ଦେହତ୍ୟାଗ କରିଥିଲେ ବୋଲି ଜଣାଯାଏ। ବାଘ ଘରଟି କୌକଳ ମାଟିରେ ମିଶିଗଲାଣି, ଏବେ ସେଠି ଫୁଲ ଫୁଟୁଛି।